ନମସ୍କାର। ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ମତାମତ ତଥା ସାକ୍ଷ୍ୟ ନିମନ୍ତେ ବିଶେଷ ଧନ୍ୟବାଦ। ପ୍ରଭୁ ଯୀଶୁ ଯେ ଆପଣଙ୍କ ହୃଦୟରେ କଥା କହିଛନ୍ତି ଆଉ ସେ ଯେ ଆପଣଙ୍କର ପାପ କ୍ଷମା କରିଅଛନ୍ତି, ତାହା ଜାଣି ଆମେ ପ୍ରଭୁମାନଙ୍କୁ ଧନ୍ୟବାଦ ଦେଉ। ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ, ତାହେଲେ ଆପଣ ଆପଣଙ୍କ ଜୀବନରେ ପ୍ରଭୁଙ୍କର ସେହି ସମସ୍ତ ଅଲୌକିକ ଶକ୍ତିର କାର୍ଯ୍ୟମାନ ଲକ୍ଷ୍ୟ କରିବାକୁ ପାରିବେ। ସେ ଆପଣଙ୍କୁ ତାଙ୍କର ଆଶୀର୍ବାଦ ଏବଂ ଅନୁଗ୍ରହର ବାହୁଛାୟା ତଳେ କଢ଼ାଇ ନେବେ। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ। ତୁମର ସତ୍ୟତା ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ବିଶ୍ୱସ୍ତତା ପାଇଁ ପ୍ରଭୁ ଏହି ସମୟରେ ଆମେ ତୁମ ନିକଟକୁ ଆସୁଅଛୁ। ତୁମଠାରୁ ଆଶୀର୍ବାଦ ଭିକ୍ଷା କରୁଅଛୁ ପ୍ରଭୁ। ତୁମେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରି ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ ଏବଂ ପ୍ରଭୁ ଆମମାନଙ୍କୁ ତୁମେ ଆତ୍ମିକ ଜୀବନରେ ବଢ଼ାଅ। ଆମମାନଙ୍କର ସମସ୍ତ ଆତ୍ମିକ କ୍ଷୁଧା ତୃଷାକୁ ତୁମେ ଦୂର କରିଦିଅ ଏବଂ ବିଶେଷରେ ଆମମାନଙ୍କୁ ଆତ୍ମିକ ଜୀବନରେ ତୁମର ସେହି ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର। ଏହି ଅନ୍ଧକାରମୟ ଜଗତରେ ତୁମର ବାକ୍ୟ ରୂପକ ଆଲୋକରେ ଆମମାନଙ୍କୁ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତସଂହିତା 137 ପର୍ବକୁ ନେଇ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଗୀତ 137 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଏକ ଅପରିଚିତ ଦେଶରେ ପ୍ରଭୁଙ୍କର ଗୀତ ଗାୟନ। ଏହି ଗୀତଟି ଏକ ଅଭିଶାପ ବା ଅମଙ୍ଗଳଜନକ ପ୍ରାର୍ଥନା। ଏହି ପ୍ରାର୍ଥନାଟି ଅଭିଶାପ ବା ଅମଙ୍ଗଳ ଉଚ୍ଚାରଣ କରେ। ତେଣୁକରି ଏହି ଗୀତର ପ୍ରକୃତ ଭାବ ବୁଝିବା ସମସ୍ତଙ୍କ ପ୍ରତି ସହଜ ନୁହେଁ। ଅନେକ ଏହାକୁ ପ୍ରକୃତରେ ବୁଝିପାରନ୍ତି ନାହିଁ ଓ ସେମାନେ ଭାବନ୍ତି ଯେ ଏହିପରି ଗୀତ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ସ୍ଥାନ ପାଇବା ଉଚିତ ନୁହେଁ। ମାତ୍ର ଏହାର ବାସ୍ତବ ଅର୍ଥକୁ ତଥା ଉଦ୍ଦେଶ୍ୟକୁ ବୁଝିବା ପାଇଁ ହେଲେ ଆମମାନଙ୍କୁ ଏହି ଗୀତଟିର ଗଭୀର ଅର୍ଥକୁ ବୁଝିବାକୁ ହେବ ଓ ଏହାର ଐତିହାସିକ ପୃଷ୍ଠଭୂମି ପ୍ରତି ଦୃଷ୍ଟି ଦେବାକୁ ହେବ। ଏହାକୁ ଭଲ ଭାବେ ଶୁଣିବାକୁ ହେବ, ତାହେଲେ ଆମେ ଏହି ଗୀତଟିର ପ୍ରକୃତ ଭାବକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବା। ତେଣୁ ଆସନ୍ତୁ, ଈଶ୍ୱର କାହିଁକି ଏହିପରି ଏକ ଗୀତକୁ ତାହାଙ୍କର ବାକ୍ୟ ମଧ୍ୟରେ ସ୍ଥାନ ଦେଲେ ଓ ତାହାଙ୍କ ମନର ପ୍ରକୃତ ଭାବ କ'ଣ ଓ ସେ କେଉଁ ଅର୍ଥରେ ଏହିପରି ଏକ ଗୀତକୁ ପ୍ରକାଶ କଲେ, ତାହା ଆମେ ଏହି 137 ପର୍ବରେ ଲକ୍ଷ୍ୟ କରିବାକୁ ଯିବା। ଯଦିଓ ଏହି ଗୀତଟିର ଭାବ ଅତି ଭୟଙ୍କର ତଥା ଅସଙ୍ଗତ ପରି ବୋଧ ହୁଏ, ମାତ୍ର ଏହା ପ୍ରକୃତରେ କ'ଣ ପ୍ରକାଶ କରେ ତାହା ଲକ୍ଷ୍ୟ କରିବାକୁ ଯିବା। ଏହି ଗୀତ 137 ପର୍ବଟି ଈଶ୍ୱରଙ୍କ ମନୋନୀତ ଲୋକ ଇସ୍ରାଏଲ ସନ୍ତାନଗଣର ଏକ ନିର୍ଦ୍ଦିଷ୍ଟ ସମୟ ତଥା ବିଭାଗର ଏକ ଐତିହାସିକ ଘଟଣାକୁ ପ୍ରକାଶ କରେ। ଏହା ଏକ ଐତିହାସିକ ଗୀତ ଯାହାକି ଅସ୍ୱାଭାବିକ ବିଷୟ ପରି ମନେ ହୁଏ। ପୁରାତନ ନିୟମର ଐତିହାସିକ ପୁସ୍ତକଗୁଡ଼ିକ ଇସ୍ରାଏଲ ସନ୍ତାନଗଣର ସେହି ବାବିଲୋନକୁ ନିର୍ବାସିତ ହେବାର 70 ବର୍ଷର ଘଟଣାବଳୀକୁ ପ୍ରକାଶ କରେ ନାହିଁ। ସେହି ନିର୍ବାସିତ ହେବା ସମୟର କୌଣସି ବିବରଣୀ ପ୍ରଦାନ କରାଯାଏ ନାହିଁ। ଏହା ମଧ୍ୟ ସତ୍ୟ ଯେ ଜିରିମିୟ ଭବିଷ୍ୟତ ବକ୍ତା ଏହି ବିଷୟ ନେଇ ଭାବବାଣୀ ପ୍ରଦାନ କରିଥିଲେ, ମାତ୍ର ସେ ସେହି ନିର୍ବାସିତ ଲୋକମାନଙ୍କ ସହିତ ସେହି ବାବିଲୋନକୁ ଯାଇନଥିଲେ। ଜିଜିକାଲ ଭବିଷ୍ୟତ ବକ୍ତା ବାବିଲୋନରେ ଥିଲେ, ମାତ୍ର ସେ ସେହି ବନ୍ଦୀମାନଙ୍କ ପ୍ରତି ଭାବବାଣୀ ପ୍ରକାଶ କରୁଥିଲେ। ସେ ଐତିହାସିକ ଘଟଣା ସହିତ ବିଶେଷ ଜଡ଼ିତ ନଥିଲେ, ମାତ୍ର ତାହାଙ୍କର ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିଲେ। ତେବେ ସେହି ଲୋକମାନଙ୍କର ପରିସ୍ଥିତି କିପରି ଥିବ ତାହା କେବଳ ଆମେ ଅନୁମାନ କରିପାରୁ। ଦାନିଏଲ ଭବିଷ୍ୟତ ବକ୍ତା ମଧ୍ୟ ସେହି ସମୟରେ ବାବିଲୋନରେ ଥିଲେ, ମାତ୍ର ସେ ବିଚାରାଳୟରେ ଥିଲେ ଓ ବିଜାତୀୟ ଶାସନକର୍ତ୍ତାମାନଙ୍କ ପ୍ରତି ଭାବବାଣୀ ପ୍ରକାଶ କରୁଥିଲେ। ସେହି ବାବିଲୋନ ନିର୍ବାସିତମାନଙ୍କ ସମ୍ପର୍କରେ କୌଣସି ବିବରଣୀ ଆମମାନେ ତାଙ୍କଠାରୁ ମଧ୍ୟ ପାଇନାହୁଁ। ସେହି 70 ବର୍ଷର ବାବିଲୋନ ନିର୍ବାସିତର ସମୟ ଏକ ନିରବର ସମୟ। ଏହି ସମୟ ମଧ୍ୟରେ ଯେଉଁ ସମସ୍ତ ଘଟଣା ଘଟିଯାଇଅଛି ତହିଁର କୌଣସି ବିବରଣୀ ଆମେ ପୁରାତନ ନିୟମର ଐତିହାସିକ ପୁସ୍ତକଗୁଡ଼ିକ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁନା। ଏହା ଐତିହାସିକ ବିବରଣୀ ଦୃଷ୍ଟିରୁ ଅନ୍ଧକାରାଚ୍ଛନ୍ନ। ରାଜାବଳୀର 2 ପୁସ୍ତକ ଓ ବଂଶାବଳୀର 2 ପୁସ୍ତକ ଆମମାନଙ୍କୁ ଠିକ୍ ସେହି ବାବିଲୋନକୁ ନିର୍ବାସିତ ହେବା ପର୍ଯ୍ୟନ୍ତ କଢ଼ାଇ ଆଣେ ଓ ସେହି ଜେରୁସାଲେମ ମନ୍ଦିରର ପତନ ମଧ୍ୟକୁ କଢ଼ାଇ ଆଣେ। ଏହାପରେ ବାବିଲୋନ ନିର୍ବାସିତର ପରବର୍ତ୍ତୀ ସମୟର ଏଜ୍ରା, ନିହିମିଆ ଓ ଏଷ୍ଟର ବିବରଣୀ ପୁସ୍ତକ ସେହି 70 ବର୍ଷର ବାବିଲୋନ ନିର୍ବାସିତର ପରବର୍ତ୍ତୀ ସମୟର ଘଟଣାଗୁଡ଼ିକୁ ଓ ସେହି ପ୍ରତିଜ୍ଞାତ ଦେଶକୁ ପୁନର୍ବାର ଫେରିଆସିବାର ବିଷୟକୁ ପ୍ରକାଶ କରେ। ମାତ୍ର ସେହି ବାବିଲୋନ ଦେଶରେ 70 ବର୍ଷ ଧରି ନିର୍ବାସିତ ହେବା ସମୟର କୌଣସି ବିଷୟ ପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ, କାରଣ ଈଶ୍ୱରଙ୍କର ମନୋନୀତ ଜାତି ଇସ୍ରାଏଲ ଯେତେବେଳେ ସେମାନଙ୍କର ପ୍ରତିଜ୍ଞାତ ଦେଶରୁ ବହିଷ୍କୃତ ହେଲେ, ସେତେବେଳେ ଈଶ୍ୱରଙ୍କ ଯୋଜନା ମଧ୍ୟରେ ମଧ୍ୟ ପ୍ରତିବନ୍ଧକ ଉପୁଜିଲା। ଏହି କାରଣରୁ ଏହି 70 ବର୍ଷର ନିର୍ବାସିତ ସମୟର କୌଣସି ବିବରଣୀ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ସ୍ଥାନ ପାଇନାହିଁ। ମାତ୍ର ଏହି ଘଟଣାଟି ଗୀତ 137 ପର୍ବ ଉପରେ ବିଶେଷ ଗୁରୁତ୍ୱ ଆରୋପ କରେ, କାରଣ ଏହା ସେହି ନିରବତାର ସମୟ ଉପରେ ଏକ ସେତୁ ଭଳି କାର୍ଯ୍ୟ କରେ। ଆମେ ଯଦିଓ ଅଧିକ କିଛି ଦେଖିବାକୁ ପାରୁନା, ମାତ୍ର ଆମେ ଏହି ନିରବ ସମୟର କିଛି ଘଟଣାକୁ ଲକ୍ଷ୍ୟ କରିବାକୁ ପାରୁ। ମାତ୍ର ପ୍ରଶ୍ନ ଉଠେ, ଏପରି ଏକ ଅପରିଚିତ ଦେଶରେ ଆମେ କିପରି ପ୍ରଭୁଙ୍କର ଗୀତ ଗାଇବା, ଯାହାକି ଗୀତ 137 ପର୍ବର 4 ପ୍ରକାଶ କରେ। ତେବେ ଏହାର ଉତ୍ତର ପାଇବା ସେହି ଲୋକମାନଙ୍କ ପକ୍ଷେ ଏତେ ସହଜ ନଥିଲା କି ଆଜି ଆମମାନଙ୍କ ନିମନ୍ତେ ଏତେ ସହଜ ନୁହେଁ, ଯେପର୍ଯ୍ୟନ୍ତ ଆମେ କେତେକ ସର୍ତ୍ତ ପାଳନ କରିବା ନିମନ୍ତେ ଇଚ୍ଛୁକ ହୋଇନାହୁଁ। ଗୀତ 137 ପର୍ବଟି ସେହି 70 ବର୍ଷର ନିର୍ବାଚିତ ସମୟର ଏହି ଲୋକମାନଙ୍କର ଦୁଃଖ ଓ ଈଶ୍ୱରଙ୍କ ଦୟାର ଅନୁଭୂତିର ବିଷୟକୁ ଉପସ୍ଥାପିତ କରେ। ଏହି ଗୀତରେ ଆପଣ ଏକ ତିକ୍ତ ଘୃଣାଭାବ ଓ ଗଭୀର ପ୍ରେମର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବେ। ବର୍ତ୍ତମାନ ଆମେ ଏହି ଲୋକମାନଙ୍କର ମୁଖ୍ୟ ଅନୁଭୂତି ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା, ଯାହାକି ସେମାନେ ସେହି ବାବିଲୋନରେ 70 ବର୍ଷର ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ। ତେବେ ଦେଖନ୍ତୁ, ଗୀତ 137 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆମ୍ଭେମାନେ ବାବିଲୀୟ ନଦୀମାନର ନିକଟରେ ସିଓନକୁ ସ୍ମରଣ କଲାବେଳେ ସେଠାରେ ବସିଲୁ ଓ ରୋଦନ କଲୁ। ସ୍ଥାନ ନିର୍ଣ୍ଣୟ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଲେଖା ଅଛି ବାବିଲୀୟ ନଦୀମାନର ନିକଟରେ। ଏହି ସ୍ଥାନ ଏପ୍ରକାର ଏକ ସ୍ଥାନ ଥିଲା ଯେଉଁ ସ୍ଥାନରେ ସେମାନେ ତାଡ଼ନାପ୍ରାପ୍ତ ହୋଇଥିଲେ, ଯେଉଁଠାରେ କି ସେମାନେ ଦାସତ୍ୱ ରୂପ ଜୁଆଳିରେ ଯୋଚା ଯାଇଥିଲେ, ଯେଉଁଠାରେ କି ସେମାନେ କ୍ଲେଶ ଭୋଗ କଲେ। ମାତ୍ର ଏଠାରେ ପ୍ରଶ୍ନ ଉଠେ, ସେମାନେ ସେହି ବାବିଲୀୟ ନଦୀମାନର ନିକଟରେ କ'ଣ କରୁଥିଲେ? ତେବେ କହିବାକୁ ଗଲେ, ସେହି ବାବିଲୀୟ ନଦୀମାନଙ୍କ ନିକଟରେ ବସିବା ସେମାନଙ୍କ ନିମନ୍ତେ କୌଣସି ଆବଶ୍ୟକ ନଥିଲା। ଈଶ୍ୱର ସେମାନଙ୍କୁ ସେହି ପ୍ରତିଜ୍ଞାତ ଦେଶରେ ପ୍ରବେଶ କରାଇଥିଲେ ଓ ସେ ସେମାନଙ୍କୁ ତାହାଙ୍କର ସାକ୍ଷୀ ହେବା ନିମନ୍ତେ ସେ ସ୍ଥାନରେ ରଖିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ଯେପର୍ଯ୍ୟନ୍ତ ସେମାନେ ତାହାଙ୍କ ନିକଟରେ ସତ୍ୟାଚରଣ କରିଥିଲେ ବା ବିଶ୍ୱସ୍ତ ରହିଥିଲେ। ମାତ୍ର ସେମାନେ ସେହି ବାବିଲୀୟ ନଦୀମାନଙ୍କ ନିକଟରେ କ'ଣ କରୁଅଛନ୍ତି? ସେମାନେ ସେହି ନଦୀମାନଙ୍କ ନିକଟରେ ବସି ସିଓନକୁ ସ୍ମରଣ କରି ରୋଦନ କରୁଅଛନ୍ତି, କାରଣ ସେହି ବାବିଲୀୟ ନଦୀମାନ କେନାଲ ପରି ଥିଲା, ଯାହାକି ଏହି ଲୋକମାନଙ୍କ ଦ୍ୱାରା ଖୋଳାଯାଇଥିଲା। ଏହି ଲୋକମାନେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅତି କଠିନ ପରିଶ୍ରମ କରି ସେହି ସମସ୍ତ ଶୁଷ୍କ ପ୍ରାନ୍ତରରେ ଏହି ସମସ୍ତ କେନାଲମାନ ଖୋଳିଥିଲେ, ଆଉ ସେମାନେ ବର୍ତ୍ତମାନ ସେହି ସ୍ଥାନରେ ବସି ସେହି ସମସ୍ତ ଦୁଃଖ ତଥା କ୍ଲେଶକୁ ସ୍ମରଣ କରି ଓ ସିଓନକୁ ସ୍ମରଣ କରି କ୍ରନ୍ଦନ କରୁଅଛନ୍ତି। ସେହି ସିଓନ ସେମାନଙ୍କ ନିମନ୍ତେ ଶାନ୍ତିକର ଓ ରମଣୀୟ ସ୍ଥାନ ଥିଲା, ମାତ୍ର ଏହି ବାବିଲୋନ ସେମାନଙ୍କ ନିମନ୍ତେ କ୍ଲେଶମୟ ସ୍ଥାନ ଥିଲା। ସେମାନେ ଏହି ବାବିଲୋନରେ ଅଛନ୍ତି କାରଣ ସେମାନଙ୍କର ଦେଶ ଧ୍ୱଂସ ସ୍ଥାନରେ ପରିଣତ ହୋଇଯାଇଛି। ସେମାନେ ଏହି ସ୍ଥାନରେ ରହିବାର କାରଣ ହେଉଛି ବାବିଲୋନୀୟମାନେ ସେମାନଙ୍କୁ ପରାସ୍ତ କରି ବନ୍ଦୀ କରି ନେଇ ଆସିଅଛନ୍ତି ଓ ସେମାନଙ୍କୁ ଦାସତ୍ୱରେ ସମର୍ପଣ କରିଅଛନ୍ତି। ସେମାନଙ୍କ ଉପରେ ପଶୁ ପରି ବ୍ୟବହାର କରୁଅଛନ୍ତି, ଅତ୍ୟାଚାର କରୁଅଛନ୍ତି। ତେଣୁକରି ସେମାନେ ବର୍ତ୍ତମାନ ସିଓନକୁ ସ୍ମରଣ କରି ସେମାନଙ୍କର ନିଜ ଦେଶ କଥା ଚିନ୍ତା କରୁଅଛନ୍ତି ଓ ରୋଦନ କରୁଅଛନ୍ତି। କିନ୍ତୁ କାହିଁକି ସେମାନଙ୍କ ପ୍ରତି ଏହିପରି ଘଟିଲା? ଏହାର କାରଣ ହେଉଛି ସେମାନେ ପାପ କରି ଈଶ୍ୱରଙ୍କଠାରୁ ବିମୁଖ ହେବାରୁ ସେମାନଙ୍କ ପ୍ରତି ଏହିପରି ଘଟିଲା। ଏହା ଯଦି ଜାଣିବାକୁ ଚାହାନ୍ତି ତାହେଲେ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ସମୟ ମଧ୍ୟକୁ ଫେରିଯାଆନ୍ତୁ। ଜିରିମିୟ ଜଣେ ଭବିଷ୍ୟତ ବକ୍ତା ଥିଲେ, ଯେ କି ସେମାନଙ୍କର ନଗର ବିନଷ୍ଟ ହେବା ବିଷୟ ନେଇ ସେମାନଙ୍କୁ ଜଣାଇ ଦେଇଥିଲେ ଓ ସେମାନେ ଯେ ଶତ୍ରୁ ହସ୍ତରେ ସମର୍ପିତ ହୋଇ ବାବିଲୋନକୁ ନିର୍ବାସିତ ହେବେ ତାହା ମଧ୍ୟ ଜଣାଇ ଦେଇଥିଲେ। ବିଳାପ ପୁସ୍ତକର ପ୍ରଥମ ପର୍ବର 8 ପଦରେ ଜିରିମିୟ ଭବିଷ୍ୟତ ବକ୍ତା ଏହିପରି ପ୍ରକାଶ କରନ୍ତି, ଜେରୁସାଲମ ଅତିଶୟ ପାପ କରିଅଛି, ଏଥିପାଇଁ ସେ ଅଶୁଚି ବସ୍ତୁତୁଲ୍ୟ ହୋଇଅଛି। ଯେଉଁମାନେ ତାହାକୁ ସମ୍ମାନ କଲେ ସେ ସମସ୍ତେ ତାହାକୁ ତୁଚ୍ଛ କରନ୍ତି, କାରଣ ସେମାନେ ତାହାର ଉଲ୍ଲଙ୍ଘତା ଦେଖିଅଛନ୍ତି। ପ୍ରକୃତରେ ସେମାନଙ୍କର ପାପ ହେତୁ ସେମାନଙ୍କ ପ୍ରତି ଏହିପରି ଘଟିଲା। ପ୍ରିୟ ବନ୍ଧୁ, ଆଜି ଯଦି ଆମମାନଙ୍କ ଜୀବନରେ ଆମେ ପାପ କରି ପାପକୁ ଲୁଚାଇ ରଖିବା ପାଇଁ ଚେଷ୍ଟା କରୁ, ଆମମାନେ ପାରିବା ନାହିଁ। ଈଶ୍ୱରଙ୍କର ଦୃଷ୍ଟିରେ ସବୁକିଛି ଗୋଚର, ସେ ସମସ୍ତ କିଛି ଦେଖନ୍ତି, ଆଉ ଆମମାନେ ପାପ କରି କେବେ ହେଲେ ଶାନ୍ତିରେ ରହିପାରିବା ନାହିଁ। ଆମମାନଙ୍କ ଜୀବନର ପାପ ଆମମାନଙ୍କୁ ସମସ୍ୟା ମଧ୍ୟରେ ପକାଇବ, ଆମମାନଙ୍କୁ ଦୁଃଖରେ ପକାଇବ, ଅଭାବରେ ପକାଇବ, ଅଶାନ୍ତିରେ ପକାଇବ। ଏହି ସମସ୍ତ ମଧ୍ୟରେ ପାପ ହିଁ ଆମମାନଙ୍କୁ ଏହି ପ୍ରକାର ଭାବେ କଷ୍ଟ ଦିଏ। ପ୍ରିୟ ବନ୍ଧୁ, ଆଜି ଆପଣଙ୍କ ଜୀବନକୁ ପ୍ରଶ୍ନ କରନ୍ତୁ, ଆପଣଙ୍କ ଜୀବନରେ ଏପରି କିଛି ଗୁପ୍ତ ପାପ ଅଛି ଯାହାକି ଆପଣ ଲୁଚାଇ ରଖିଛନ୍ତି, ତାହା ପ୍ରଭୁଙ୍କ ନିକଟରେ ଏପର୍ଯ୍ୟନ୍ତ ସ୍ୱୀକାର କରି କ୍ଷମା ମାଗି ନାହାନ୍ତି? ଯଦି ସେହିପରି ହୋଇଥାଏ, ତାହେଲେ ପ୍ରଭୁଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରନ୍ତୁ, ନିଜର ପାପ ସ୍ୱୀକାର କରନ୍ତୁ, କ୍ଷମା ମାଗନ୍ତୁ, ତାହେଲେ ସେ ଆପଣଙ୍କୁ କ୍ଷମା ଦେବେ। ସେ ଆଜି ମଧ୍ୟ ଆପଣଙ୍କୁ କ୍ଷମା ଦେବା ପାଇଁ ପ୍ରସ୍ତୁତ। ମାତ୍ର ଆପଣ କ'ଣ ତାହାଙ୍କ ନିକଟକୁ ଯାଇ ନିଜର ପାପ ସ୍ୱୀକାର କରି କ୍ଷମା ମାଗିବା ପାଇଁ ପ୍ରସ୍ତୁତ କି? କିନ୍ତୁ ପାପ ଆମମାନଙ୍କ ଜୀବନ ପାଇଁ ଦୁଃଖ ଘଟାଏ, ଆମମାନଙ୍କ ଜୀବନ ପାଇଁ ବିନାଶ ଆଣେ, କ୍ଲେଶ ଆଣେ। ତେଣୁ ଆସୁ, ପାପରୁ ପୃଥକୀକୃତ ଜୀବନଯାପନ କରି ପ୍ରଭୁଙ୍କ ନିମନ୍ତେ ବିଶ୍ୱାସର ସହିତ ଆଗେଇବା ପାଇଁ ଚେଷ୍ଟା କରୁ। ବର୍ତ୍ତମାନ ସେମାନେ କ'ଣ କହୁଛନ୍ତି ତାହା ଶୁଣନ୍ତୁ। ଗୀତ 137 ପର୍ବର 2 ପଦରେ ଲେଖା ଅଛି, ଆମ୍ଭେମାନେ ସେଠା ସ୍ଥିତ 22 ବୃକ୍ଷରେ ଆପଣା ଆପଣା ବୀଣା ଟଙ୍ଗାଇ ରଖିଲୁ। ଏହାର ଅର୍ଥ ହେଉଛି, ସେମାନଙ୍କ ମୁଖରେ ଆଉ ପ୍ରଶଂସାର ଗୀତ ନଥିଲା, ସେମାନେ ଆଉ ଗୀତ ଗାନ କରିପାରିଲେ ନାହିଁ। ସେମାନେ ଗାନ କରିବା ପରିବର୍ତ୍ତେ ରୋଦନ କଲେ, ସେମାନେ ଆପଣା ଆପଣା ବୀଣା ବୃକ୍ଷରେ ଟଙ୍ଗାଇ ରଖିଲେ। ସେହି ବୀଣାଗୁଡ଼ିକ ଆଉ କାର୍ଯ୍ୟକାରୀ ହେଲା ନାହିଁ, ସେହି ବୀଣା ବଜାଇବା ଆଉ ଆବଶ୍ୟକ ପଡ଼ିଲା ନାହିଁ। ସେମାନେ ସେହିସବୁକୁ ଆଉ ଆବଶ୍ୟକ କଲେ ନାହିଁ। ସେମାନେ ସେହି ବାବିଲୋନୀୟ ନଦୀମାନଙ୍କ ନିକଟରେ ସିଓନର ଗୀତଗୁଡ଼ିକ ଗାନ କରିପାରିଲେ ନାହିଁ। ଆଜି ମଧ୍ୟ ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଅଛନ୍ତି ଯେଉଁମାନେ କି ସେମାନଙ୍କର ହୃଦୟ ମଧ୍ୟରୁ ଆନନ୍ଦର ସଙ୍ଗୀତଗୁଡ଼ିକୁ ହରେଇ ବସିଛନ୍ତି। ସେମାନେ ଆନନ୍ଦ କରିବା ପରିବର୍ତ୍ତେ ଦୁଃଖ କରନ୍ତି, ସେମାନେ ହସିବା ପରିବର୍ତ୍ତେ କାନ୍ଦନ୍ତି। ପ୍ରିୟ ବନ୍ଧୁ, ଆପଣ କ'ଣ ଆପଣଙ୍କର ଗୀତକୁ ହରେଇ ବସିଛନ୍ତି କି? ହୋଇପାରେ ଆପଣ ଯେତେବେଳେ ପ୍ରଥମେ ଖ୍ରୀଷ୍ଟଙ୍କ ନିକଟକୁ ଆସିଥିଲେ ସେହି ସମୟର ଆନନ୍ଦକୁ ସ୍ମରଣ କରୁଥାଇପାରନ୍ତି, ମାତ୍ର ଆଜି କ'ଣ ଆପଣଙ୍କ ମନରେ ସେହି ଆନନ୍ଦ ଅଛି ନା ଆପଣ ତାହା ହରେଇ ବସିଛନ୍ତି? ଆସନ୍ତୁ ଏହାପରେ ଏକ ଜଟିଳ ଅନୁଭୂତି ମଧ୍ୟକୁ ଯିବା, ଯାହାକି ଏହି ଲୋକମାନେ ସେହିପରି ଅନୁଭୂତିର ମଧ୍ୟ ଦେଇ ଗତି କରିଥିଲେ। ଗୀତ 137 3 ପଦରେ ଲେଖା ଅଛି, କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, ପୁଣି ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, ଆମମାନଙ୍କ ନିକଟରେ ସିଓନର ଗୋଟିଏ ଗୀତ ଗାନ କର। ଏହାର କାରଣ ହେଉଛି, ଇସ୍ରାଏଲ ଜୀବନ୍ତ ଈଶ୍ୱରଙ୍କର ପ୍ରଶଂସାକାରୀ ହିସାବରେ ସମଗ୍ର ଜଗତ ନିକଟରେ ଅତି ପରିଚିତ ଥିଲେ, ଏପରିକି ବାବିଲୀୟମାନେ ମଧ୍ୟ ସେହି ଜିରୁସାଲମକୁ ଆସି ସେମାନଙ୍କ ମୁଖରୁ ସେହି ସମସ୍ତ ପ୍ରଶଂସାର ଗୀତ ମନ୍ଦିର ମଧ୍ୟରେ ଗାନ କରିବାର ଶୁଣିଥିଲେ। ସେମାନେ ସିଓନରେ ଇସ୍ରାଏଲ ମୁଖରୁ ସେହି ପ୍ରଶଂସାର ଗୀତ ଶୁଣିଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ସେହି ବାବିଲୋନକୁ ବନ୍ଦୀ ହୋଇ ଆସିଅଛନ୍ତି ଓ ସେହି ବାବିଲୀୟମାନେ ସେମାନଙ୍କ ମୁଖରୁ ସେହି ପ୍ରଶଂସାର ସ୍ୱର ଶୁଣିବାକୁ ଚାହାନ୍ତି। ମାତ୍ର ସେମାନେ ଆସି ଦେଖନ୍ତି ତ, ସେହି ଇସ୍ରାଏଲୀୟମାନଙ୍କର ବୀଣା ବୃକ୍ଷରେ ଟଙ୍ଗାଯାଇଅଛି ଓ ସେମାନେ ପ୍ରଶଂସାର ଗୀତ ଗାୟନ କରିବା ପରିବର୍ତ୍ତେ ବିଳାପ କରୁଅଛନ୍ତି। ସେତେବେଳେ ସେମାନେ ସେମାନଙ୍କୁ ବିଦ୍ରୋପ କରି କହିବାକୁ ଲାଗିଲେ, ଆମମାନଙ୍କ ନିକଟରେ ସିଓନର ଗୋଟିଏ ଗୀତ ଗାନ କର, କାରଣ ଆମେ ଜାଣୁ ତୁମେମାନେ ଅତି ସୁନ୍ଦର ଗୀତ ଗାନ କରିପାର। ଶୁଣନ୍ତୁ ସେମାନେ କ'ଣ କହନ୍ତି। ଗୀତ 137 ପର୍ବର 4 ଲେଖା ଅଛି, ଆମ୍ଭେମାନେ ବିଦେଶରେ କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା? ସେମାନେ ଦୁଃଖିତ ହୋଇ କହନ୍ତି, ଆମ୍ଭେମାନେ ଆମ୍ଭମାନଙ୍କର ଗୀତ ଭୁଲି ଯାଇଛୁ, ଆମେ ତାହା ହରେଇ ବସିଛୁ। ତୁମେମାନେ ଆମମାନଙ୍କୁ ଏପରି ଗୀତ ଗାନ କରିବା ନିମନ୍ତେ କହିବା ଦ୍ୱାରା ଆମମାନଙ୍କୁ ଲଜ୍ଜା ଲାଗୁଅଛି, ତୁମେମାନେ ଆମମାନଙ୍କୁ ପରିହାସ କରୁଅଛ, କାରଣ ଆମମାନଙ୍କର ସିଓନ ଧ୍ୱଂସ ସ୍ଥାନରେ ପରିଣତ ହୋଇଅଛି, ଆମେ ତାହା ଆଉ ଅନ୍ୟ କୌଣସି ସ୍ଥାନରେ ଗାୟନ କରିପାରିବୁ ନାହିଁ, କେବଳ ସେହି ସିଓନରେ ହିଁ ଗାନ କରିପାରିବୁ, କାରଣ ଆମମାନେ ବିଦେଶରେ ଅଛୁ ଓ ଆମ୍ଭେମାନେ ବିଦେଶରେ କେମନ୍ତ କରି ସଦାପ୍ରଭୁଙ୍କ ଗୀତ ଗାନ କରିପାରିବୁ। ହଁ, ଏହା ସେମାନଙ୍କ ନିମନ୍ତେ ଯୁକ୍ତିଯୁକ୍ତ ଉତ୍ତର ଥିଲା, କାରଣ ସେମାନେ ସେହି ସିଓନରେ ସିଓନର ସଙ୍ଗୀତଗୁଡ଼ିକ ଗାନ କରିବାକୁ ଥିଲା, କିନ୍ତୁ ସେମାନଙ୍କର ପାପ ସେମାନଙ୍କ ହୃଦୟ ମଧ୍ୟରୁ ସେହି ଗୀତ ହରଣ କରିନେଇଥିଲା। ପ୍ରିୟ ବନ୍ଧୁ, ଆମମାନଙ୍କ ଜୀବନର ପାପ ଆମମାନଙ୍କର ଜୀବନରୁ ସେହି ଗୀତ ହରଣ କରିନିଏ, ସମସ୍ତ ସୁଖ ଶାନ୍ତି ଆନନ୍ଦକୁ ହରଣ କରିନିଏ, ଆମମାନଙ୍କ ଜୀବନକୁ ଦୁଃଖରେ ପରିପୂର୍ଣ୍ଣ କରାଏ। ଆମମାନେ ଭାଙ୍ଗି ପଡ଼ୁ, ଆମମାନେ ନିରାଶ ହୋଇଯାଉ, ଆମମାନେ ହତାଶ ହୋଇଯାଉ। ପ୍ରିୟ ବନ୍ଧୁ, ଲୋକମାନେ ସାଧାରଣତଃ ତିନୋଟି କାରଣରୁ ସେମାନଙ୍କର ସଙ୍ଗୀତକୁ ହରାଇ ବସନ୍ତି। ପ୍ରଥମଟି ହେଉଛି ସ୍ୱାଭାବିକ ପ୍ରକ୍ରିୟା, ତାହା ହେଉଛି ମନସ୍ତାତ୍ତ୍ୱିକ ବିଷୟ। ମନସ୍ତତ୍ତ୍ୱବିଦ୍ମାନେ କହନ୍ତି ଯେ କେତେକ ଲୋକ ସେମାନଙ୍କ ସ୍ୱଭାବରେ ଉତ୍ସାହଶୀଳ, ତାହା ହେଉଛି ପାରିପାର୍ଶ୍ୱିକ ପରିସ୍ଥିତି ଯେପରି ଥାଉ ନା କାହିଁକି ସେମାନେ ସବୁ ସମୟରେ ହସ ହସ ମୁଖରେ ରହନ୍ତି ଓ ଆନନ୍ଦ ଅନୁଭବ କରନ୍ତି। ମାତ୍ର ଆଉ କେତେକ ତହିଁର ବିପରୀତ ଅଟନ୍ତି, ସେମାନେ ବିଷାଦରେ ପରିପୂର୍ଣ୍ଣ ଅଟନ୍ତି। ଦ୍ୱିତୀୟ କାରଣଟି ହେଉଛି ହତୋତ୍ସାହତା ଓ ବିଫଳତା। ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଅଛନ୍ତି ଯେଉଁମାନେ ସମସ୍ୟା ମଧ୍ୟ ଦେଇ ଗତି କରିବା ଦ୍ୱାରା ସେମାନେ ଭାଙ୍ଗି ପଡ଼ନ୍ତି, ସେମାନଙ୍କ ହୃଦୟ ମଧ୍ୟରୁ ସେହି ଆନନ୍ଦର ଗୀତ ଉଭେଇଯାଏ। ତାପରେ ତୃତୀୟ କାରଣଟି ହେଉଛି ପାପ। ଆପଣଙ୍କର ମନେଥିବ ଦାଉଦ ତାହାଙ୍କ ମହାନ ସ୍ୱୀକାରୋକ୍ତିରେ ଗୀତ ସଂହିତା 51 ପର୍ବର 12 ପଦରେ ଏହିପରି ପ୍ରକାଶ କରନ୍ତି, ତୁମ୍ଭ ପରିତାଣର ଆନନ୍ଦ ପୁନର୍ବାର ମୋତେ ଦିଅ। ତେବେ ଦାଉଦ କେବେ ହେଲେ ତାହାଙ୍କର ପରିତାଣକୁ ହରାଇ ନଥିଲେ, କିନ୍ତୁ ସେ ନିଶ୍ଚିତ ଭାବେ ଏହାର ଆନନ୍ଦକୁ ହରାଇଥିଲେ, ତାହା ହିଁ ଯାହାକି ସେ ଈଶ୍ୱରଙ୍କୁ ପୁନର୍ବାର ତାହା ଦେବା ନିମନ୍ତେ କହିଥିଲେ। ଆଉ 32 ଗୀତରେ ସେ ସେହି ଜଘନ୍ୟ ତଥା ଦୁଃଖର ସମୟ ନେଇ ପ୍ରକାଶ କରିଥିଲେ ଯେତେବେଳେ ସେ ତାହାଙ୍କର ପାପ ସ୍ୱୀକାର କରିନଥିଲେ। ସେ କହିଲେ ତାଙ୍କର ଅସ୍ଥି ସବୁ ଶୁଷ୍କ ହୋଇଯାଉଅଛି ଓ ସେ ସହନ କରିପାରୁନାହାନ୍ତି। ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଷୟ ନେଇ କୁହାଯାଏ ଯେ ସେ ଦୁଃଖରେ ଭାରାକ୍ରାନ୍ତ ଥିଲେ, କିନ୍ତୁ ଆପଣ ତାହାଙ୍କୁ ଦୁଃଖରେ ପରିପୂର୍ଣ୍ଣ କରିବା ପୂର୍ବରୁ ସେ ପ୍ରକାର ବ୍ୟକ୍ତି ନଥିଲେ, ମାତ୍ର ସେ ଆପଣଙ୍କର ଓ ମୋର ପାପ ନିମନ୍ତେ ଦୁଃଖ ସହ୍ୟ କଲେ। ସେ ଆମମାନଙ୍କର ଦୁଃଖ ଓ ଯାତନା ସବୁ ବହନ କଲେ, ଯାହାକି ଯିଶାୟ ଅତି ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି, ଯାହାକି ଯିଶାୟ 53 ପର୍ବର 4 ପଦରେ ଲେଖା ଅଛି। ଯେତେବେଳେ ଆପଣଙ୍କର ଓ ମୋର ପାପର ସମସ୍ତ ଦୁଃଖ ଓ ଯାତନା ତାହାଙ୍କ ପ୍ରତି ବର୍ତ୍ତିଲା, ସେତେବେଳେ ସେ ଦୁଃଖର ମନୁଷ୍ୟରେ ପରିଣତ ହେଲେ, କିନ୍ତୁ ସେହିସବୁ ସେ ନିଜର ପାପ ହେତୁ ବହନ କରିନଥିଲେ, କାରଣ ସେ ନିଷ୍ପାପ ଓ ନିଷ୍କଳଙ୍କ ପୁରୁଷ ଥିଲେ। କିନ୍ତୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ ହେଲେ ଓ ଆମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ। ଏହି ଲୋକମାନେ କାହିଁକି ସେହି ବାବିଲୋନର ନଦୀ ନିକଟରେ ଅଛନ୍ତି? ମୁଁ ବର୍ତ୍ତମାନ ଏହାର ଉତ୍ତର ଦେଇପାରିବି। ସେମାନେ ପାପ କରିଅଛନ୍ତି। ସେମାନେ କାହିଁକି ସେମାନଙ୍କର ଗୀତ ହରାଇ ବସିଛନ୍ତି? ସେମାନେ ପାପ କଲେ ଓ ପାପ ଆପଣଙ୍କଠାରୁ ଆପଣଙ୍କର ଗୀତ ହରଣ କରିନେବ। ପ୍ରିୟ ବନ୍ଧୁ, ପାପ ଆମମାନଙ୍କ ହୃଦୟ ମଧ୍ୟରୁ ସମସ୍ତ ସୁଖ ଶାନ୍ତି ଓ ଆନନ୍ଦକୁ ହରଣ କରିନିଏ। ଦୁଃଖ ସମସ୍ୟା ଆମମାନଙ୍କୁ ବ୍ୟତିବ୍ୟସ୍ତ କରିପକାଏ, ଆମମାନଙ୍କ ମନ ମଧ୍ୟରୁ ସମସ୍ତ ଶାନ୍ତି ଅପସରିଯାଏ। କିନ୍ତୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଜୀବନରେ ସେପରି ଘଟିବା ଉଚିତ ନୁହେଁ। ସେ ସମସ୍ତ ଅବସ୍ଥାରେ ଆନନ୍ଦିତ ରହିବା ଉଚିତ ଓ ଯେଉଁ ସ୍ଥାନରେ ଥାଉ ନା କାହିଁକି ସେ ଈଶ୍ୱରଙ୍କର ପ୍ରଶଂସା କରିବା ଉଚିତ, କାରଣ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ହେତୁ ଉଦ୍ଧାରପ୍ରାପ୍ତ ଓ ଖ୍ରୀଷ୍ଟ ତାହା ନିମନ୍ତେ ସମସ୍ତ ଅପରାଧ ତଥା ପାପ ବହନ କରି ତାହାକୁ ମୁକ୍ତ କରିଅଛନ୍ତି। ତେଣୁ ସେ ଯେକୌଣସି ସ୍ଥାନରେ ଥାଉ ନା କାହିଁକି ଈଶ୍ୱରଙ୍କର ପ୍ରଶଂସା କରିବା ଉଚିତ, କାରଣ ଖ୍ରୀଷ୍ଟ ତାହା ନିମନ୍ତେ ସମସ୍ତ କିଛି ସହ୍ୟ କରି ପରିତ୍ରାଣ ସାଧନ କରିଅଛନ୍ତି। ଏହାପରେ ଆମେ ଗୌରବର ଅନୁଭୂତି ମଧ୍ୟକୁ ପ୍ରବେଶ କରିବା। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ଏହି ଲୋକମାନଙ୍କର ଗୌରବର ଅନୁଭୂତି। ଗୀତ 137 ପର୍ବର 5-6 ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ଜେରୁସାଲମ, ଯେବେ ମୁଁ ତୁମ୍ଭକୁ ପାର୍ଶ୍ୱରେ ତେବେ ମୋର ଦକ୍ଷିଣ ହସ୍ତ ଆପଣା କୌଶଳ ପାଶୁରି ଯାଉ। ଯେବେ ମୁଁ ତୁମକୁ ସ୍ମରଣ ନ କରେ, ଯେବେ ମୁଁ ଜେରୁସାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, ତେବେ ମୋହର ଜିହ୍ୱା ମୋ ମୁଖର ତାଳୁରେ ଲାଗି ରହୁ। ଏହା ଏକ ଅନୁତାପର ବିଷୟକୁ ପ୍ରକାଶ କରେ ଓ ଏକ ଭରସାର ବିଷୟକୁ ପ୍ରକାଶ କରେ। ସେହି ବାବିଲୀୟମାନେ ସେମାନଙ୍କୁ ପରିହାସ କଲେ ମଧ୍ୟ ସେମାନେ ହତୋତ୍ସାହ ହେଉନାହାନ୍ତି, ମାତ୍ର ଅନୁତାପର ସହିତ ପ୍ରଭୁଙ୍କର ନିକଟବର୍ତ୍ତୀ ହେଉଅଛନ୍ତି ଓ ତାହାଙ୍କର ହେବା ନିମନ୍ତେ ଶପଥ ଗ୍ରହଣ କରୁଅଛନ୍ତି। ସେମାନେ ପ୍ରଭୁଙ୍କ ନିକଟରେ ଶପଥ କରି କହନ୍ତି ଯେ ସେମାନେ ଈଶ୍ୱରଙ୍କର ବଶୀଭୂତ ହେବେ ଓ ତାହାଙ୍କର ଇଚ୍ଛାନୁଯାୟୀ କାର୍ଯ୍ୟ କରିବେ ଓ ସେହି ଜେରୁସାଲମକୁ ଫେରିଯାଇ ତାହାଙ୍କର ପ୍ରଶଂସା କରିବେ। ଏହା ହିଁ ଥିଲା ସେମାନଙ୍କର ସ୍ୱୀକାରୋକ୍ତି। ପ୍ରିୟ ବନ୍ଧୁ, ଆମେ ପାପ କରିପାରୁ, ମାତ୍ର ଆମେ ଯଦି ତାହା ସ୍ୱୀକାର ନ କରୁ ତାହେଲେ ତାହା ପାପ କରିବାଠାରୁ ଆହୁରି ବଡ଼ ଅପରାଧ। ତେଣୁ ଆସୁ ସେହି ପାପ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରି କ୍ଷମା ମାଗି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତା, ଆପଣଙ୍କ ନିମନ୍ତେ ଏକ ପ୍ରଶ୍ନ, ଆଉ ଏହି ପ୍ରଶ୍ନର ସଠିକ୍ ଉତ୍ତରଦାତାମାନଙ୍କୁ ଆମର ପଥପ୍ରଦର୍ଶିକା ବେତାର ଅନୁଷ୍ଠାନ ତରଫରୁ କ୍ଷୁଦ୍ର ଆକର୍ଷଣୀୟ ଉପହାରମାନ ପ୍ରଦାନ କରାଯିବ। ପ୍ରଶ୍ନର ଉତ୍ତର ଦେବା ସମୟରେ ପ୍ରଶ୍ନର ନମ୍ବର ଓ ଆପଣଙ୍କର ପୂରା ଠିକଣା ଲେଖିବାକୁ ଭୁଲନ୍ତୁ ନାହିଁ, ଆଉ ଉତ୍ତରଟି 7 ଦିନ ମଧ୍ୟରେ ଆମର ହସ୍ତଗତ ହେବା ଉଚିତ। ଉତ୍ତର ସହିତ ଆପଣଙ୍କ ଜୀବନର ସାକ୍ଷ୍ୟ ଯଦି କିଛି ଥାଏ ତାହେଲେ ତାହା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ପ୍ରଶ୍ନର ନମ୍ବର ହେଉଛି 650। ପ୍ରଶ୍ନଟି ହେଉଛି, ଇସ୍ରାଏଲୀୟମାନେ କାହିଁକି ବାବିଲୀୟ ନଦୀମାନଙ୍କ ନିକଟରେ ବିଳାପ କଲେ? ପ୍ରଶ୍ନଟି ଆଉଥରେ କହି ରଖେ, ଇସ୍ରାଏଲୀୟମାନେ କାହିଁକି ବାବିଲୀୟ ନଦୀମାନଙ୍କ ନିକଟରେ ବିଳାପ କଲେ? ପ୍ରଭୁ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।